ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ: ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତିରେ ଦକ୍ଷତା ଓ ଜ୍ଞାନ ହେଉଛି ମାର୍ଗଦର୍ଶକ, କହିଲେ ରାଷ୍ଟ୍ରପତି. ନୂଆଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ନବନିର୍ମିତ ବିଜେପି ଦିଲ୍ଲୀ ଶାଖାର କାର୍ଯ୍ୟାଳୟକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ. ଭାରତ ଭୁଟାନ ମଧ୍ୟରେ 4,033 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ 2 ରେଳ ପ୍ରକଳ୍ପ. ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ କଲେ ମଧ୍ୟବର୍ତ୍ତୀକାଳୀନ ସରକାର. ଏବଂ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତାରେ 10 ମିଟର ମହିଳା ବନ୍ଧୁକ ଚାଳନା ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କଲା ଭାରତ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଦକ୍ଷତା ଓ ଜ୍ଞାନ ହେଉଛି ଏକ ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତିର ମାର୍ଗଦର୍ଶକ. ଉଚ୍ଚ କୁଶଳ ମାନବ ସମ୍ଭଳ ବିକଶିତ କରିଥିବା ଦେଶଗୁଡ଼ିକ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ଏବଂ ବିକାଶର ବିଭିନ୍ନ କ୍ଷେତ୍ରରେ ସୁଯୋଗ ହାସଲ କରିବାକୁ ପ୍ରସ୍ତୁତ ହୋଇଥାନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି. ରାଷ୍ଟ୍ରପତି ଭବନରେ ଆଜି ଭାରତୀୟ ପରିସଂଖ୍ୟାନ ସେବା ଆଇଏସ୍ଏସ୍, ଭାରତୀୟ ଦକ୍ଷତା ବିକାଶ ସେବା ଆଇଏସ୍ଡିଏସ୍ ଏବଂ କେନ୍ଦ୍ରୀୟ ଇଞ୍ଜିନିୟରିଂ ସେବା ସିଇଏସ୍ର ପ୍ରଶିକ୍ଷାର୍ଥୀ ଅଧିକାରୀଙ୍କ ସହ ମତ ବିନିମୟ ବେଳେ ରାଷ୍ଟ୍ରପତି ମୁର୍ମୁ ଏହା କହିଛନ୍ତି. ସେ କହିଛନ୍ତି ବର୍ତ୍ତମାନ ସମୟର ତଥ୍ୟ ଆଧାରିତ ପରିସ୍ଥିତିରେ ପରିସଂଖ୍ୟାନର ପ୍ରାସଙ୍ଗିକତା ବହୁ ପରିମାଣରେ ବୃଦ୍ଧି ପାଇଛି. ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କର୍ମଚାରୀଙ୍କର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. କେନ୍ଦ୍ରୀୟ ଇଞ୍ଜିନିୟରିଂ ସେବା ଅଧିକାରୀଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଦେଶର ପ୍ରଯୁକ୍ତିବିଦ୍ୟା ପ୍ରଗତିକୁ ତ୍ୱରାନ୍ୱିତ କରିବାରେ ଯନ୍ତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ନବନିର୍ମିତ ଭାରତୀୟ ଜନତା ପାର୍ଟିର ଦିଲ୍ଲୀ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି. 2023 ଜୁନ୍ ମାସ 9 ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହି କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ. ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନବରାତ୍ର ଭଳି ପବିତ୍ର ଦିନରେ ଦିଲ୍ଲୀ ବିଜେପିକୁ ତା'ର ନୂତନ କାର୍ଯ୍ୟାଳୟ ମିଳିଛି. 1980 ବିଜେପି ପ୍ରତିଷ୍ଠା ହେବା ଦିନଠାରୁ ଦଳକୁ 45 ବର୍ଷ ପୂରଣ ହୋଇଛି. ଗତ କେତେ ଦଶନ୍ଧି ଧରି ଅଗଣିତ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମ ଓ ତ୍ୟାଗ ହିଁ ଦିଲ୍ଲୀ ବିଜେପିର ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ଦିଲ୍ଲୀ ଅର୍ ବିଜେପି କା ସମ୍ବନ୍ଧ ସିର୍ଫ ଏକ ସହର ଅର୍ ପାର୍ଟି କା ନହିଁ, ୟେ ସମ୍ବନ୍ଧ ସେବା ସଂସ୍କାର ଅର୍ ସୁଖ ଦୁଃଖ କେ ସାଥୀ ହୋନେ କା ହୈ। ପହେଲେ ଜନସଂଘ କେ ରୂପ ମେଁ ଅର୍ ଫିର ଭାଜପା କେ ରୂପ ମେଁ ହମାରୀ ପାର୍ଟି ଦିଲ୍ଲୀ କେ ଦିଲ ସେ ଦିଲ୍ଲୀ କେ ହିତୋଁ ସେ ଜୁଡ଼ି ରହି ହମନେ ଦିଲ୍ଲୀ କେ ଲୋଗୋଁ କି ହର ତରହ ସେ ସେବା କି।
ଭାରତ ଓ ଭୁଟାନ ମଧ୍ୟରେ ସୀମାପାର ରେଳ ସଂଯୋଗ ପ୍ରକଳ୍ପ ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ମୋଟ 4,033 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 2 ରେଳ ପ୍ରକଳ୍ପ ମଧ୍ୟରେ କୋକ୍ରାଝର ଗେଲେଫ୍ୟୁ ଏବଂ ବନରହାଟ ସମସ୍ତେ ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀଠାରେ ଆଜି ମିଳିତ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧନ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି 2 ରେଳ ପ୍ରକଳ୍ପ ଭୁଟାନର ଗୁରୁତ୍ୱପୂର୍ଣ୍ଣ ସହର ଗେଲେଫୁ ଏବଂ ସମସ୍ତେକୁ ସଂଯୋଗ କରିବ। ଆସାମର କୋକ୍ରାଝର ଏବଂ ପଶ୍ଚିମବଙ୍ଗର ବନରହାଟଠାରୁ ଭୁଟାନକୁ ରେଳ ଯୋଗାଯୋଗ ପ୍ରକଳ୍ପଗୁଡ଼ିକ ପାଇଁ ଭାରତ ସମସ୍ତ ଖର୍ଚ୍ଚ ବହନ କରିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି ଭାରତ ଭୁଟାନ ମଧ୍ୟରେ ଏହା ପ୍ରଥମ ପର୍ଯ୍ୟାୟ ରେଳ ସଂଯୋଗ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁଟାନ ଗସ୍ତ ଅବସରରେ ରେଳ ଯୋଗାଯୋଗ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଭୁଟାନର ବିକାଶମୂଳକ କ୍ଷେତ୍ରରେ ଭାରତ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ତାମିଲନାଡୁର କରୁର୍ଠାରେ ଘଟିଥିବା ଦଳାଚକଟା ଘଟଣାସ୍ଥଳକୁ ପରିଦର୍ଶନ କରିବାକୁ ଯିବା ପାଇଁ ଏନ୍ଡିଏର ଏକ ପ୍ରତିନିଧି ଦଳ ମନୋନୀତ କରିଛନ୍ତି। ଏହି ପ୍ରତିନିଧି ଦଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ପ୍ରଭାବିତ ପରିବାରବର୍ଗଙ୍କୁ ଭେଟିବା ପରେ ଦଳ ନିକଟରେ ରିପୋର୍ଟ ଉପସ୍ଥାପନ କରିବେ। ଦଳୀୟ ସାଂସଦ ହେମା ମାଳିନୀ ଏହି ପ୍ରତିନିଧି ଦଳର ସଂଯୋଜକ ହୋଇଛନ୍ତି। ପ୍ରତିନିଧି ଦଳରେ ସାଂସଦ ଅନୁରାଗ ଠାକୁର, ତେଜସ୍ୱୀ ସୂର୍ଯ୍ୟ, ଅପରାଜିତା ଷଡ଼ଙ୍ଗୀ, ରେଖା ଶର୍ମା, ବ୍ରିଜଲାଲ, ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଧେ ଓ ଟିଡିପି ସାଂସଦ ପୁଟ୍ଟା ମହେଶ କୁମାର ଅଛନ୍ତି। କରୁର ଦଳାଚକଟା ଘଟଣାର ମୃତକଙ୍କ ପାଇଁ ଶ୍ରୀ ନଡ୍ଡା ଶୋକବ୍ୟକ୍ତ କରିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ଗୃହମନ୍ତ୍ରୀ ଓମ୍ ପ୍ରକାଶ ଆର୍ଜିଆଲ ଏ ସମ୍ପର୍କରେ ଆଜି ସୂଚନା ଦେଇ କହିଛନ୍ତି ସାମ୍ପ୍ରତିକ ସରକାର ବିରୋଧୀ ବିକ୍ଷୋଭ ଘଟଣାରେ 73 ଜଣଙ୍କର ମୃତ୍ୟୁ ପରିପ୍ରେକ୍ଷୀରେ ଜାରି ରହିଥିବା ତଦନ୍ତ ଯୋଗୁଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ଓଲିଙ୍କ ସହ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକ, ଜାତୀୟ ତଦନ୍ତ ବିଭାଗ ଅଧୀନସ୍ଥ ସୁରକ୍ଷା ସଂସ୍ଥାର ପୂର୍ବତନ ମୁଖ୍ୟ ହୁତରାଜ ଥାପ୍ପା ଏବଂ ଅନ୍ୟ ଦୁଇଜଣ ବରିଷ୍ଠ କୂଟନୀତିଜ୍ଞଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି ବୋଲି ଶ୍ରୀ ଆର୍ଜିଆଲ କହିଛନ୍ତି। ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ପ୍ରତିବନ୍ଧକ ଲାଗୁ ସଂକ୍ରାନ୍ତ ଅନୁମୋଦନକୁ ସ୍ୱୀକୃତି ପ୍ରଦାନ କରିବା ସହ ବିକ୍ଷୋଭ ସମୟରେ ଘଟିଥିବା ହିଂସାତ୍ମକ ପରିସ୍ଥିତିର ତଦନ୍ତ ପାଇଁ ଏକ କମିଶନ ଗଠନ କରିଛନ୍ତି। ପ୍ରତିବନ୍ଧକ ଲାଗୁ କରାଯାଇଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ଏବଂ ଅନ୍ୟମାନଙ୍କୁ ଯେକୌଣସି ସମୟରେ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ତଦନ୍ତ କମିଶନର ସଦସ୍ୟ ବିଜ୍ଞାନରାଜ ଶର୍ମା କହିଛନ୍ତି। ହିଂସାକାଣ୍ଡରେ ଅଟୋମୋବାଇଲ୍, ହୋଟେଲ୍ ଏବଂ ଖୁଚୁରା ଶିଳ୍ପ ସମେତ ଘରୋଇ କ୍ଷେତ୍ରରେ 600 ନିୟୁତ ଡଲାର କ୍ଷତି ହୋଇଥିବା ନେପାଳୀ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସଂଘ ପକ୍ଷରୁ ଆକଳନ କରାଯାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଆସନ୍ତା ପହିଲାରୁ କାର୍ଯ୍ୟକାରୀ କରାଯିବ। ସେହି ରାଷ୍ଟ୍ରଗୁଡ଼ିକ ହେଉଛି ଆଇସ୍ଲ୍ୟାଣ୍ଡ, ଲିଚେନ୍ଷ୍ଟାଇନ୍, ନରୱେ ଏବଂ ସ୍ୱିଜରଲ୍ୟାଣ୍ଡ। ଗ୍ରେଟର ନୋଏଡାଠାରେ ଉତ୍ତରପ୍ରଦେଶ ଆନ୍ତର୍ଜାତିକ ବାଣିଜ୍ୟ ପ୍ରଦର୍ଶନୀର ଶେଷ ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗୋୟଲ ଏହା କହିଛନ୍ତି। ସେ କହିଛନ୍ତି ବିକଶିତ ରାଷ୍ଟ୍ରଗୁଡ଼ିକ ସହିତ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ଆଗ୍ରହୀ। ଇତିମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ୍ ସହ ଏହି ଚୁକ୍ତି ସମ୍ପନ୍ନ ହୋଇସାରିଛି। ୟୁରୋପୀୟ ସଂଘ ଆମେରିକା, ନ୍ୟୁଜିଲାଣ୍ଡ, ଓମାନ, ପେରୁ ଏବଂ ଚିଲି ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଜାରି ରହିଛି ବୋଲି ଶ୍ରୀ ଗୋୟଲ କହିଛନ୍ତି। କାତାର ଏବଂ ବାହାରିନ୍ ଭାରତ ସହ ଏଭଳି ଚୁକ୍ତି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର 700 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ 2014 ଦୁର୍ବଳ ଅର୍ଥନୀତିରୁ ଉନ୍ନୀତ ହୋଇ ଆଜି ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଆଗାମୀ 2 ବର୍ଷ ମଧ୍ୟରେ 5 ଟ୍ରିଲିୟନ ଆମେରିକୀୟ ଡଲାର ସହିତ ଭାରତ ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ ବୋଲି ଶ୍ରୀ ଗୋୟଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଉପରେ ଆଲୋକପାତ କରି ଶ୍ରୀ ଗୋୟଲ କହିଛନ୍ତି ସ୍ୱାଧୀନତା ପରଠାରୁ ଏହା ସବୁଠାରୁ ବଡ଼ ସଂସ୍କାର ଏବଂ ଏହାର ପ୍ରଭାବ ଦଶନ୍ଧି ଧରି ଅନୁଭୂତ ହେବ। ଏମ୍ଏସ୍ଏମ୍ଇ କ୍ଷେତ୍ର, ମହିଳା ଉଦ୍ୟୋଗୀ, ସ୍ୱଦେଶୀ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ଏହି ଆନ୍ତର୍ଜାତିକ ବାଣିଜ୍ୟ ପ୍ରଦର୍ଶନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ପ୍ରତ୍ୟେକ ପରିବାର ପାଇଁ ସଞ୍ଚୟର ଋତୁ ଜିଏସ୍ଟି ସଞ୍ଚୟ ଉତ୍ସବ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସିବିଆଇସିର ଡେପୁଟି କମିଶନର ପ୍ରଶାନ୍ତ ଶର୍ମା ଏବଂ ଅର୍ଥନୀତିଜ୍ଞ ବିଶେଷଜ୍ଞ ଡକ୍ଟର ଅମନ ଅଗ୍ରୱାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 ଓ 011-3314444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ଜିଏସ୍ଟି ସଞ୍ଚୟ ଉତ୍ସବ ଚଳିତ ମାସ 22 କାର୍ଯ୍ୟକାରୀ ହୋଇଛି। ସମାଜର ସମସ୍ତ ବର୍ଗ ଏହାର ସୁଫଳ ପାଉଛନ୍ତି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦେଶର ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରିଛି। ବିଭିନ୍ନ ସାମଗ୍ରୀ ଓ ସେବା ଉପରେ ଟିକସ ହାର ହ୍ରାସ ଦେଶବାସୀଙ୍କୁ ପ୍ରୋତ୍ସାହିତ କରିଛି। କୃଷିଜୀବୀଙ୍କୁ ସୁଫଳ ଦେବା ଲକ୍ଷ୍ୟ ନେଇ ସରକାର ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଉପରେ ଟିକସ ହାର ହ୍ରାସ କରିଛନ୍ତି। 1800 cc କମ୍ କ୍ଷମତା ବିଶିଷ୍ଟ ଟ୍ରାକ୍ଟର ଉପରେ ଟିକସ 12%-5% ହ୍ରାସ ପାଇଛି। ଏହାଦ୍ୱାରା ଟ୍ରାକ୍ଟର କ୍ରୟ ମୂଲ୍ୟ ହ୍ରାସ ପାଇବ ଏବଂ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଏହାର ସୁଫଳ ପାଇପାରିବେ। କୃଷି ଯନ୍ତ୍ରପାତି ଉପରେ ସରକାର ଜିଏସ୍ଟି ହ୍ରାସ କରିଛନ୍ତି। ଶସ୍ୟ ଅମଳରେ ବ୍ୟବହୃତ ଯନ୍ତ୍ରପାତି ଏବଂ କମ୍ପୋଷ୍ଟିଂ ମେସିନ୍ ଉପରେ ଜିଏସ୍ଟି 5% ହ୍ରାସ ପାଇଛି। ଫସଲ ଉତ୍ପାଦନକୁ ଏହି ପଦକ୍ଷେପ ଅଧିକ ତ୍ୱରାନ୍ୱିତ କରିବ। ନୂଆଦିଲ୍ଲୀରେ ଚାଲିଥିବା କନିଷ୍ଠ ଆନ୍ତର୍ଜାତିକ ବନ୍ଧୁକ କ୍ରୀଡ଼ା ମହାସଂଘ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ରେ ଭାରତର ମହିଳା ଦଳ ସଫଳତା ହାସଲ କରିଛନ୍ତି। 10 ମିଟର ମହିଳା ବନ୍ଧୁକ ଚାଳନାରେ ଓଜସ୍ୱୀ ଠାକୁର ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ହୃଦୟ ଶ୍ରୀକୁଣ୍ଡୁର ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଏସ୍ କ୍ଷୀରସାଗର କାଂସ୍ୟ ପଦକ ହାସଲ କରିଛନ୍ତି। ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତିରେ ଦକ୍ଷତା ଓ ଜ୍ଞାନ ହେଉଛି ମାର୍ଗଦର୍ଶକ, କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ନବନିର୍ମିତ ବିଜେପି ଦିଲ୍ଲୀ ଶାଖାର କାର୍ଯ୍ୟାଳୟକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଭାରତ ଭୁଟାନ ମଧ୍ୟରେ 4,000 କୋଟି ବ୍ୟୟରେ ନିର୍ମାଣ କରାଯିବ 2 ରେଳ ପ୍ରକଳ୍ପ। ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ କଲେ ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତାରେ 10 ମିଟର ମହିଳା ବନ୍ଧୁକ ଚାଳନା ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।